ନମସ୍କାର, ମୁଁ ଅଞ୍ଜନା ସାହୁ କହୁଛି, ପରମେନ୍ଦ୍ର ନଗର 19 ନମ୍ବର ୱାର୍ଡରୁ। ଏଠି ଆମେ 5 ରୁ 6 ବର୍ଷ ହେଲାଣି ରହିକିରି ଆସିଛୁ। ଆମର ଏଠି ପାଣିର ସୁବିଧା ବି ନାହିଁ, ସପ୍ଲାଇ ପାଣିର କନେକ୍ସନ୍ ବି ଆସିନି। ଆମେ କୂଅ ପାଣି ବ୍ୟବହାର କରୁଛୁ, ତା ସହିତ ଆମେ ଯୋଉ ପ୍ରାଇଭେଟ୍ ଘର ଯୋଉ ଅଛି ତାଙ୍କ ପାଖରୁ କିଛି ପାଣି ଆଣିକି ବ୍ୟବହାର କରୁ, ଯେମିତିକି ଆମେ ରୋଷେଇ କରିବା ପାଇଁ ହଉ, ଲାଟ୍ରିନ୍ ଯିବା ପାଇଁ ହଉ, କିଛି ଆବଶ୍ୟକ ପାଇଁ ଯୋଉ ପାଣି ଦରକାର ଆମେ ତାଙ୍କ ଜଣେ ବ୍ୟବହାର କରୁଛୁ, ଯୋଉଟା କି ସେମାନେ ବେଳେ ବେଳେ ବି ଦବାକୁ ବି ମନା ବି କରିଦଉଛନ୍ତି। ଆମେ ସେଇ ସମସ୍ୟା ସମ୍ମୁଖୀନ ହଉଛୁ। ତା ସହିତ ଆମର ଅଳିଆ ଗାଡି ବି ଆମ ସାହିକୁ ଜମା ବି ଆସୁନି, ଅଳିଆ ଚାରିଆଡେ ଗଦା ହେଇକି ରହୁଛି, ଆମେ ବାଧ୍ୟ ହେଇକିରି ନଳାରେ ପକଉଛୁ। ଆଉ ଦୟାକରି ଯଦି ପ୍ରତିଦିନ ଯଦି ଅଳିଆ ଗାଡି ଆସନ୍ତା, ଆଉ ଆମର ପାଣି ପାଇପ୍ ର ଯଦି ସପ୍ଲାଇ ପାଣିର ଯଦି ବ୍ୟବସ୍ଥା କନେକ୍ସନ୍ ହେଇଯାଆନ୍ତା, ତାହେଲେ ଆମେ ବହୁତ ଚିର ଉପକୃତ ହୁଅନ୍ତୁ।